ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମହାକାଶ କ୍ଷେତ୍ରରେ ଭାରତର ସଫଳତା ବିଶ୍ୱ ସ୍ୱୀକାର କରିଛି ବୋଲି କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଲୋକସଭା ଆସନ ଲାଗି ଆସନ୍ତା ଶନିବାର ଦିନ ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଅନୁଷ୍ଠିତ ହେବ ମତଗ୍ରହଣ। ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଆଜି ପ୍ରଚାରରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗାଜାଷ୍ଟ୍ରିପ୍ରେ ଅସ୍ତ୍ରବିରତି ଏବଂ ଇସ୍ରାଏଲ୍ ସହ ପଣବନ୍ଦୀ ବିନିମୟ ନେଇ କୌଣସି ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ ବୋଲି ହମାସ କହିଛି ଏବଂ ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ପରିମାଣଠାରୁ ଅଧିକ ମୌସୁମୀ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଗତକାଲି ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ୍ ଏରୋସ୍ପେସ୍ ଲାବୋରେଟୋରୀ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କାର୍ବନ୍ ଫାଇବର ଏବଂ ପ୍ରିପେକ୍ ସେଣ୍ଟରକୁ ଉଦ୍ଘାଟନ କରିଛନ୍ତି। ଏନ୍ଏଏଲ୍ ଦ୍ୱାରା ପ୍ରୋହାହିତ ବିମାନ ଚଳାଚଳ ପ୍ରଯୁକ୍ତିର ଉଦ୍ଭାବନକୁ ମଧ୍ୟ ସେ ଦେଖିଥିଲେ। ଜାତୀୟ ଏରୋସ୍ପେସ୍ ପରୀକ୍ଷାଗାରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଧନକଡ଼ କହିଥିଲେ 2047ରେ ଭାରତ ସ୍ୱାଧୀନତା ଦିବସର ଶତବାର୍ଷିକୀ ପାଳନ କରୁଥିବାବେଳେ ଦେଶର ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ମହାକାଶ କ୍ଷେତ୍ରରେ ଆମର ସଫଳତା ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ବୋଲି ସେ କହିଛନ୍ତି। 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57ଟି ଲୋକସଭା ଆସନ ଲାଗି ଆସନ୍ତା ଶନିବାର ଦିନ ଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ କରାଯିବ। ଏଥିଲାଗି ଆସନ୍ତା ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଉତ୍ତରପ୍ରଦେଶ ଏବଂ ପଞ୍ଜାବର 13ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗର 9ଟି, ବିହାରର 8ଟି, ଓଡ଼ିଶାର 6ଟି, ହିମାଚଳ ପ୍ରଦେଶର 4ଟି, ଝାଡ଼ଖଣ୍ଡର 3ଟି ଏବଂ ଚଣ୍ଡୀଗଡ଼ର ଗୋଟିଏ ଲୋକସଭା ଆସନରେ ମତଗ୍ରହଣ କରାଯିବ। ସେହିଦିନ ଓଡ଼ିଶାରେ ମଧ୍ୟ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ଲାଗି ଏକସଙ୍ଗେ ମତଗ୍ରହଣ କରାଯିବ। ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଜଗତସିଂହପୁର। ଆସନ୍ତା 4 ତାରିଖ ଦିନ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ୍ ଗଣତି କରାଯିବ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାଡ଼ଖଣ୍ଡର ଦୁମ୍କା ବିମାନ ବନ୍ଦର ପଡ଼ିଆରେ ବିଜୟ ସଂକଳ୍ପ ଯାତ୍ରାର ଅଂଶସ୍ୱରୂପ ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଏହି ଆସନରୁ ବିଜେପି ପକ୍ଷରୁ ଜେଏମ୍ଏମ୍ ମୁଖ୍ୟ ଶିବୁ ସୋରେନ୍ଙ୍କ ବୋହୁ ସୀତା ସୋରେନ୍ ନିର୍ବାଚନ ଲଢୁଛନ୍ତି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଦେଓଘରଠାରେ 3ଟି ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ସେହିଭଳି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆସନ୍ତା 30 ତାରିଖ ଦିନ କେତେକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 1ରେ ଝାଡ଼ଖଣ୍ଡର ଗୋଡ଼ା, ଦୁମ୍କା ଏବଂ ସାହିବଗଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ। 2019 ଲୋକସଭା ନିର୍ବାଚନରେ ସାହିବଗଞ୍ଜରୁ ଜେଏମ୍ଏମ୍ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ବାରସାତ, ଯାଦବପୁର ଏବଂ ଉତ୍ତର କୋଲକାତା ସଂସଦୀୟ କ୍ଷେତ୍ରର କେତୋଟି ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ବାରସାତ ଲୋକସଭା ନିର୍ବାଚନ ମଣ୍ଡଳୀରେ ଜନସଭାକୁ ସମ୍ବୋଧନ କରିବା ପରେ ଯାଦବପୁରଠାରେ ଆୟୋଜିତ ହେବାକୁ ଥିବା ନିର୍ବାଚନୀ ର୍ୟାଲିରେ ଯୋଗଦେବେ। ସେହିଭଳି ସନ୍ଧ୍ୟାରେ ଉତ୍ତର କୋଲକାତା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ୟାମବଜାର 5.6ରୁ ଆରମ୍ଭ ହେବାକୁ ଥିବା ରୋଡ୍ ଶୋରେ ମଧ୍ୟ ଯୋଗଦେବେ। ଆସନ୍ତା ମାସ 8 ତାରିଖ ସୁଦ୍ଧା ଦିଲ୍ଲୀର ସମସ୍ତ ହସ୍କିଟାଲର ଅଗ୍ନିଶମ ବ୍ୟବସ୍ଥା ନେଇ ଅଡିଟ୍ ଶେଷ କରିବାକୁ ଆମ୍ ଆଦ୍ମୀ ପାର୍ଟି ନେତା ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ବିବେକ ବିହାରରେ ଏକ ଶିଶୁ ହସ୍କିଟାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରିପ୍ରେକ୍ଷୀରେ ଦିଲ୍ଲୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଅନୁଷ୍ଠିତ ବୈଠକରେ ଶ୍ରୀ ଭରଦ୍ୱାଜ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ରିପୋର୍ଟକୁ ମଧ୍ୟ ଏହି ସମୟସୀମା ସୁଦ୍ଧା ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ସବୁ ନର୍ସିଂହୋମ୍ ଏବଂ ହସ୍କିଟାଲ ପାଇଁ ଅଗ୍ନି ନିର୍ବାପକ ଲାଇସେନ୍ସ ବାଧ୍ୟତାମୂଳକ। ପୂର୍ବରୁ 9 ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ହସ୍କିଟାଲରେ ଏହା ଲାଗୁ ହୋଇନଥିଲା। ଅନ୍ୟପକ୍ଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିଲ୍ଲୀର 26ଟି ଯାକ ସରକାରୀ ହସ୍କିଟାଲରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି। ପ୍ରତ୍ୟେକ ହସ୍କିଟାଲରେ ଅତି କମ୍ରେ 2ଟି ଶଯ୍ୟା ଏବଂ ଏଲ୍ଏନ୍ଜେପି ହସ୍କିଟାଲରେ 5ଟି ଶଯ୍ୟା ସଂରକ୍ଷଣ କରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗାଜାଷ୍ଟ୍ରିପ୍ରେ ଅସ୍ତ୍ରବିରତି ଏବଂ ଇସ୍ରାଏଲ୍ ସହ ପଣବନ୍ଦୀ ବିନିମୟ ନେଇ କୌଣସି ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ ବୋଲି ଏଥିରେ ମଧ୍ୟସ୍ଥତା କରୁଥିବା ରାଷ୍ଟ୍ରମାନଙ୍କୁ ହମାସ କହିଛି। ଗତ ରବିବାର ରାତିରେ ରାଫା ଅନ୍ତର୍ଗତ ଦକ୍ଷିଣାଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ହମାସ ଏଭଳି ନିଷ୍ପଭି ନେଇଥିବା ଜଣାପଡ଼ିଛି। ଗାଜାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଇସ୍ରାଏଲ୍ର ଏହି ବିମାନ ଆକ୍ରମଣରେ ଶିଶୁ ଏବଂ ମହିଳାଙ୍କୁ ମିଶାଇ ଅତି କମ୍ରେ 45 ଜଣ ପାଲେଷ୍ଟିନିୟନ୍ଙ୍କର ମୃତ୍ୟୁ ହୋଇଛି। ହମାସର ବରିଷ୍ଠ ଅଧିକାରୀ ଓମାସ ହମଦାନ କହିଛନ୍ତି, ଇସ୍ରାଏଲ୍ କେବଳ ମଧ୍ୟସ୍ଥିଙ୍କ ପାଖରେ ଉପସ୍ଥାପନ କରିଥିବା ସର୍ତ୍ତ ଅନୁଯାୟୀ ପଣବନ୍ଦୀକୁ ଗ୍ରହଣ କରିବ, କିନ୍ତୁ ଅନ୍ୟପକ୍ଷରେ ସ୍ଥାୟୀ ଅସ୍ତ୍ରବିରତି ସମେତ ସେଭଳି କୌଣସି ଚୁକ୍ତି ପାଇଁ ହମାସର ପୂର୍ବ ପ୍ରଦତ୍ତ ସର୍ତ୍ତ ଅପରିବର୍ତ୍ତିତ ରହିଛି ବୋଲି ଶ୍ରୀ ହମଦାନ ସ୍ୱଷ୍ଟ କରିଛନ୍ତି। ଛତିଶଗଡ଼ର ବେମତରା ଜିଲ୍ଲା ଅନ୍ତର୍ଗତ ପିରଡ଼ା ଗ୍ରାମ ନିକଟରେ ଏକ କାରଖାନାରେ ଗତ ଶନିବାର ହୋଇଥିବା ବିସ୍ଫୋରଣରେ ଏବେ ବି 8 ଜଣ ନିଖୋଜ ଥିବା ଜଣାପଡ଼ିଛି। ଜିଲ୍ଲାପାଳ ରଣବୀର ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସେନାର ବୈଷୟିକ ଟିମ୍ ତତ୍ତ୍ୱାବଧାନରେ ଘଟଣାସ୍ଥଳରୁ ଆବର୍ଜନା ହଟାଯାଇଛି। ଘଟଣାସ୍ଥଳରେ ବିସ୍ଫୋରକ ଏବଂ ମାରାତ୍ମକ ରାସାୟନିକ ପଦାର୍ଥ ଥିବାରୁ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଗତକାଲି ଜବଲପୁରସ୍ଥିତ ସେଣ୍ଟ୍ରାଲ୍ ଅର୍ଡିନାନ୍ସ ଡିପୋରୁ ଏକ ଦଳ ସେଠାରେ ପହଞ୍ଚିଥିଲେ। ଏହି ଟିମ୍ କାରଖାନା ପରିସରରେ ଥିବା ବିସ୍ଫୋରକ ଭଣ୍ଡାରକୁ ମଧ୍ୟ ସମୀକ୍ଷା କରିଥିଲେ। ଆବର୍ଜନା ସଫା କରିବା ସମୟରେ ଘଟଣାସ୍ଥଳରୁ ମାନବ ଶରୀରର ଅବଶେଷ ମିଳିଥିଲା। ସେଗୁଡ଼ିକୁ ଡିଏନ୍ଏ ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ଶିଳ୍ପ ବ୍ୟବହାର ପାଇଁ ବିସ୍ଫୋରକ ଉତ୍ପାଦନ କରୁଥିବା ଏହି କାରଖାନାରେ ଗତ ଶନିବାର ସଂଘଟିତ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 6 ଜଣ ଆହତ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି, ଭାରତର ମୂଲ୍ୟବୋଧ ବସୁଧୈବ କୁଟୁମ୍ବକମ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ପରିଷଦର ସ୍ୱାସ୍ଥ୍ୟ ପାଇଁ ସମସ୍ତେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବିଷୟବସ୍ତୁ ମଧ୍ୟରେ ଯଥେଷ୍ଟ ସମନ୍ୱୟ ରହିଛି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଡବ୍ଲ୍ୟଏଚ୍ଏର ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ଚନ୍ଦ୍ରା କହିଛନ୍ତି, COVID-19 ମହାମାରୀ ସମୟରେ ଭାରତ ବିଶ୍ୱର ବିଭିନ୍ନ କ୍ଷେତ୍ର ପାଇଁ ନେଇଥିବା ପଦକ୍ଷେପ ଏକ ବିଶ୍ୱ ଗୋଟିଏ ପରିବାର ଭାବନାକୁ ପ୍ରତିଫଳିତ କରିଛି। ସୂଚନା, ସଚେତନତା ଏବଂ ପ୍ରତିଷେଧକ ପଦକ୍ଷେପ ଉପରେ ପର୍ଯ୍ୟବେସିତ ଭାରତର ପାରମ୍ପରିକ ଜନସ୍ୱାସ୍ଥ୍ୟ ଆଭିମୁଖ୍ୟ ସୁଫଳ ପ୍ରଦାନ କରିଛି ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଡବ୍ଲ୍ୟଏଚ୍ଓର 3ଟି ମୁଖ୍ୟ କମିଟିର ଅଧିବେଶନ ଏବେ ଚାଲିଛି। ସେଥିରୁ କମିଟି ଏ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଫ୍ରାନ୍ସର ପ୍ୟାରିସ୍ଠାରେ ଚାଲିଥିବା ଫ୍ରେଞ୍ଚ ଓପନ୍ ଟେନିସ୍ ପ୍ରତିଯୋଗିତା ମିଳିତ ପୁରୁଷ ବର୍ଗରେ ଆଜି ଭାରତୀୟ ଖେଳାଳି ରୋହନ ବୋପାନ୍ନା ଏବଂ ଭାମ୍ବ୍ରି ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବେ। ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ବୋପାନ୍ନା ଏବଂ ଅଷ୍ଟ୍ରେଲିଆର ମାଥ୍ୟୁ ଏଫ୍ଡେନ୍ଙ୍କ ଯୋଡ଼ି, ଫିନ୍ଲାଣ୍ଡର ଏମିଲ୍ ରୁସୁଭୌରୀ ଏବଂ ହଙ୍ଗେରୀର ମାର୍ଟନ୍ ଫୁସ୍କୋଭିସ୍ଙ୍କ ଯୋଡ଼ିକୁ ଭେଟିବେ। ସେହିଭଳି ଅଣମାନ୍ୟତାପ୍ରାପ୍ତ ଯୋଡ଼ି ଭାମ୍ବ୍ରି ଏବଂ ଫ୍ରାନ୍ସର ଆଲଭାନ ଓଲିଭେଟି ରୁଷ୍ର ରୋମାନ୍ ସାଫିଉଲିନ୍ ଏବଂ ଅଷ୍ଟ୍ରେଲିଆର ଜନ୍ ପିୟର୍ସଙ୍କ ଯୋଡ଼ି ମଧ୍ୟରେ ମୁକାବିଲା ହେବ। ଇତିମଧ୍ୟରେ ପୁରୁଷ ଏକକ ବର୍ଗର ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ଭାରତର ସୁମିତ ନାଗଲ ରୁଷ୍ର କରେନ୍ ଖାଚନୋଭ୍ଙ୍କୁ 2-6, 0-6 ଏବଂ 6-7 ସେଟ୍ରେ ଗତକାଲି ପରାସ୍ତ କରିଛନ୍ତି। ଉଜ୍ବେକିସ୍ତାନ ସହ 2 ଆନ୍ତର୍ଜାତିକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବା ଲାଗି ଗତକାଲି 23 ଜଣିଆ ଭାରତୀୟ ମହିଳା ଫୁଟବଲ ଦଳ ଘୋଷଣା କରାଯାଇଛି। ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ଚୟନ କରାଯାଇଥିବା ଏହି ଦଳରେ 3 ଜଣ ଗୋଲକିପର, 8 ଜଣ ଡିଫେଣ୍ଡର, 8 ଜଣ ମିଡ୍ଫିଲ୍ଡର ଏବଂ 4 ଜଣ ଫରୱାର୍ଡ ଖେଳାଳି ରହିଛନ୍ତି। ପୂର୍ବତନ ଜାତୀୟ ଖେଳାଳି ଲାଙ୍ଗମ୍ ଚାଓବା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବେ। ଶୁକ୍ରବାର ଦିନ ପ୍ରଥମ ମ୍ୟାଚ୍ ଏବଂ ଆସନ୍ତା 4 ତାରିଖରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଉଭୟ ମ୍ୟାଚ୍ ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭାରତୀୟ ଦଳ ତାସ୍କେଣ୍ଟ ଗସ୍ତ କରିବେ। ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକ ପରିମାଣଠାରୁ ଅଧିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ପ୍ରାୟ ସ୍ୱାଭାବିକ ହେବ। କେନ୍ଦ୍ରୀୟ ଭାରତ ଏବଂ ଦକ୍ଷିଣ ପର୍ବତାଞ୍ଚଳରେ ସ୍ୱାଭାବିକଠାରୁ ଅଧିକ, ଉତ୍ତର ପଶ୍ଚିମ ଭାରତରେ ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସେ କହିଛନ୍ତି। ଆସନ୍ତା 5 ଦିନ ମଧ୍ୟରେ କେରଳରେ ମୌସୁମୀ ପ୍ରବେଶ କରିବା ଲାଗି ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଛି ବୋଲି ଡକ୍ଟର ମହାପାତ୍ର ସୂଚନା ଦେଇଛନ୍ତି। ମହାକାଶ କ୍ଷେତ୍ରରେ ଭାରତର ସଫଳତା ବିଶ୍ୱ ସ୍ୱୀକାର କରିଛି ବୋଲି କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକର। 8 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 57 ଲୋକସଭା ଆସନ ଲାଗି ଆସନ୍ତା ଶନିବାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଅନୁଷ୍ଠିତ ହେବ ମତଗ୍ରହଣ। ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଆଜି ପ୍ରଚାରରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ପରିମାଣଠାରୁ ଅଧିକ ମୌସୁମୀ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।